ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାଏ। ଜୁହାର, ପହିଲା ମୁଖିଆ ଖବର। ଲୋକସଭା ବାଚସ୍ପତି ପଦ ଲାଗି ଏନ୍ଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଆଘର ବାଚସ୍ପତି ଓମ୍ ବିର୍ଲା। ଇଣ୍ଡିଆ ମେଣ୍ଟ ତରଫୁ କେ ସୁରେଶଙ୍କୁ କରାଯାଇଛି ପ୍ରାର୍ଥୀ। ରାଜ୍ୟ ଲୋକାଭିମୁଖୀ ବଜେଟ୍ ତିଆରି କରିବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଲେ ପରାମର୍ଶ। ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଆଜି ସମ୍ବଲପୁରନ ଭିନ୍ ଭିନ୍ ବିଭାଗର କାମ ବାବଦେ କଲେ ସମୀକ୍ଷା। ବୌଦ୍ଧ ଇଣ୍ଡୋର ଷ୍ଟାଡିୟମ୍ର ଚାଲିଥିବାର ଦୁଇଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ଆଉର୍ ରାଜ୍ୟ ଗଲାକାଲି ତକ୍ ସ୍ୱାଭାବିକ ନୁ 41% କମ୍ ବର୍ଷା ହୋଇଥିବାର ସୂଚନା ଦେଲା ପାଣିପାଗ ବିଭାଗ। ଲୋକସଭା ବାଚସ୍ପତି ପଦ ଲାଗି ଏନ୍ଡିଏ ପ୍ରାର୍ଥୀ ଭାବେ ଆଘର ବାଚସ୍ପତି ଓମ୍ ବିର୍ଲା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍। ସେଆଡ଼େ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ଭାବେ ବାଚସ୍ପତି ପଦ ଲାଗି କେ ସୁରେଶ ଭିଲ୍ ନାମାଙ୍କନ ପତ୍ର ଦାଖଲ କରିଛନ୍। ଆଇବାକାଲ 18 ଲୋକସଭାର ବାଚସ୍ପତି ନିର୍ବାଚନ ହେବା। ସୂଚନା ଅନୁସାରେ ଗଲାକାଲି 18 ଲୋକସଭାର ପହିଲା ଅଧିବେଶନ ଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେଟା ସାଂସଦଙ୍କୁ କାମଚଲା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥପାଠ କରିଥିଲେ। 2 ଦିନ ଆଜି ବାକି ଥିବା ସାଂସଦମାନଙ୍କୁ ଶପଥପାଠ କରିଛନ୍। ଆଇବା 27 ଗୁରୁବାର ଦିନ ରାଜ୍ୟସଭା ଅଧିବେଶନ ମୂଲ ହେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଦିନ ସଂସଦର ମିଳିତ ଅଧିବେଶନକେ ସମ୍ବୋଧନ କରିବେ। ଏହି ଅଧିବେଶନ ଆଇବା ମାସର 3 ତକ ଚାଲବା। ରାଜ୍ୟ ଗୋଟିଏ ଲୋକାଭିମୁଖୀ ବଜେଟ୍ ତିଆରି କରବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପରାମର୍ଶ ଦେଇଛନ୍। ଆଜି ଭୁବନେଶ୍ୱରର ଯୋଜନା ଆଉ ସଂଯୋଜନ ବିଭାଗର କାମ ବାବଦେ ସମୀକ୍ଷା କରିକରି ଶ୍ରୀ ମାଝି ବଜେଟ୍ ଥି ଲୁକର ଆଶା ଆକାଂକ୍ଷା ପ୍ରତିଫଳିତ ହେବାର ଦରକାର ବୋଲି କହିଛନ୍। ଯୋଜନାମାନ ଯେନ୍ତା ତୃଣମୂଳ ସ୍ତରଥି ଠିକ୍ କରି ପହଞ୍ଚବା ଆର୍ ଲୋକ ସେ ତାର ସୁଫଲ ପାଇପାରିବେ ତାର ଉପରେ ଜୋର୍ ଦେବାରକେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଜୋର୍ ଦେଇକରି ଇ ପାଣ୍ଠିନୁ ଖଣି ଅଞ୍ଚଳର ଜିଲ୍ଲାମାନଙ୍କେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ନିର୍ଦ୍ଦେଶ ଦେଇଥିଲେ। ଦଲର ସଂକଳ୍ପ ଅନୁସାରେ ଉତ୍ତର ଓଡ଼ିଶା ଉନ୍ନୟନ ପରିଷଦ ଆର୍ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ଲାଗି ଟାସ୍କଫୋର୍ସ ତିଆରି କରିକରି ପ୍ରସ୍ତାବ ଦେବାରକେ ଯୋଜନା ଆଉ ସଂଯୋଜନ ବିଭାଗକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସହର ଇଲାକାର ଲୋକମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାର ଲାଗି ଅଧିକାରୀମାନେ ଟିମ୍ ୱାର୍କ କରବାରକେ ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍। ଆଜି ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ହଲ୍ଥି ସହର ଇଲାକାର ପ୍ରଶାସନର ପ୍ରାଥମିକତା ବାବଦେ ପୌର ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ମହାପାତ୍ର ପୌର ସଂସ୍ଥାମାନଙ୍କେ ବ୍ୟାପକ ପରିମାଣଥି ଗଛ ଲଗାବାର ସହିତ ରାସ୍ତାଘାଟ ସଫାସୁତୁରା ରଖବାର ଉପରେ ଜୋର୍ ଦେଇଥିଲେ। ସେନ୍ତା ସହର ଇଲାକାନ ଖାସକରି ହାସ୍ପାତାଲନୁ ବାହାରୁଥିବାର ବର୍ଜ୍ୟବସ୍ତୁ ପାନିର ଉତ୍ସକେ ଦୂଷିତ କରୁଥିବାରୁ ଇ ବାବଦେ ପଦକ୍ଷେପ ନେବାର ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଅଧିକାରୀମାନେ ଅଫିସ୍ ଥି ନାଇଁ ବସିକରି କ୍ଷେତ୍ର ଗସ୍ତି ଯିବାରକେ ଆଉ ଅତି କମ୍ରେ 3-4 ଘଣ୍ଟା ୱାର୍ଡ ପରିଦର୍ଶନ କରବାର ଲାଗି ମନ୍ତ୍ରୀ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍। କାର୍ଯ୍ୟକ୍ରମଟି ବିଭାଗ ଦାୟିତ୍ୱଥି ଥିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାତନନ୍, ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜୀ ନାୟକ ପ୍ରମୁଖଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ସେମାନେ ଦାୟିତ୍ୱଥି ଥିବାର କାର୍ଯ୍ୟକ୍ରମମାନଙ୍କର ବାବଦେ ସୂଚନା ଦେଇଥିଲେ। ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ସମ୍ବଲପୁରଠାରେ ଭିନ୍ ଭିନ୍ ସମସ୍ୟା ବାବଦେ ସମୀକ୍ଷା କରିଛନ୍। ଏହି ଅବସରରେ ଖାସକରି ସ୍ୱାସ୍ଥ୍ୟ, ଶିକ୍ଷା, ଚାଷ ବିଷୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାର ଭିନ୍ ଭିନ୍ ଥାନା ଇଲାକାନ ବଢ଼ୁଥିବାର ଅପରାଧକେ ଆୟତ କରବାର ଲାଗି ମନ୍ତ୍ରୀ ଶ୍ରୀ ନାୟକ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଇନ୍ ପାଇପ୍ ବଦଲାବାର ଲାଗି ସରକାରଙ୍କ ତରଫୁ 100 କୋଟି ଟଙ୍କା ଦିଆଯାଇଥିଲେ ଭିଲ୍ କାହିଁଥି ଲାଗି ଏପତକ ପାଇପ୍ ନାଇଁ ବଦଲାଯାଇ ବୋଲି ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନ କରିଥିଲେ। ସେନ୍ତା ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ଜାତୀୟ ରାଜପଥ, ମହାନଗର ନିଗମ, ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଠିକ୍ ଭାବେ ଦାୟିତ୍ୱ ତୁଲାବାର ଲାଗି ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଇତାରଛଡ଼ା ମନ୍ତ୍ରୀ ସବୁ ବିଭାଗର ଅଧିକାରୀମାନଙ୍କୁ 100 ଦିନ କାମର ରିପୋର୍ଟ କାର୍ଡ ମାଗିଛନ୍। ସମୀକ୍ଷା ବୈଠକଟି ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲା ପରିଷଦ ସଭାପତି ପ୍ରମୁଖଙ୍କ ସହିତ ଆଇଜି, ଜିଲ୍ଲାପାଳ, ଏସ୍ପି ଉପସ୍ଥିତ ଥିଲେ। ବିଧାୟକ ଜୟନାରାୟଣ ମିଶ୍ର ସମ୍ବଲପୁର ସହରରେ ବଢ଼ୁଥିବା ଜଣ୍ଡିସ୍ ବାବଦେ ସଦର ହାସ୍ପାତାଲନ ଆଜି ସମୀକ୍ଷା କରିଛନ୍। ସମ୍ବଲପୁରରେ ଜଣ୍ଡିସ୍ କାହିଁଥି ଲାଗି ଚାପୁଛେ ସେ ବାବଦେ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ସୂଚନା ଦେଇଥିଲେ। ଜନସ୍ୱାସ୍ଥ୍ୟ ବିଭାଗ ଆର୍ ମହାନଗର ନିଗମର କାମ କେ ନେଇକରି ବିଧାୟକ ଶ୍ରୀ ମିଶ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିଥି ପାଣି ପାଇପ୍ ବଦଲାବାର ଲାଗି ଶ୍ରୀ ମିଶ୍ର ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାର ସହିତ ଜଣ୍ଡିସ ଆଉ ଯେନ୍ତା ନାଇଁ ବଢ଼ବା ସେଥିର୍ଲାଗି ସିଡିଏମ୍ଓଙ୍କୁ ତଦାରଖ ଲାଗି ନିର୍ଦ୍ଦେଶ ଦେଇଛନ୍। ଏଛେନ୍ ସମ୍ବଲପୁର ସହରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା 93 ପହଞ୍ଚିଛି। ହେଲେ କୁମ୍ଭାରପଡ଼ା ଇଲାକାର ସ୍ଥିତି ଠିକ୍ ଅଛେ ବୋଲି ସିଡିଏମ୍ଓ କହିଛନ୍। ରାଜ୍ୟପାଳ ରଘୁବର ଦାସ ଆଜ ବରଗଡ଼ ଜିଲ୍ଲା ଗସ୍ତି ଆସିକରି ପାଇକମାଲର କସ୍ତୁରବା ଗାନ୍ଧୀ ମାତୃ ନିକେତନ ଅନ୍ତେବାସୀ ଆଉ କର୍ମଚାରୀମାନଙ୍କୁ ଭେଟିକରି ସେମାନେ ସାମ୍ନା କରୁଥିବାର ଭିନ୍ ଭିନ୍ ସମସ୍ୟା ବାବଦେ ପଚାରି ବୁଝିଥିଲେ। ଏ ଅବସରରେ ରାଜ୍ୟପାଳ ଗୋଟିଏ ପାର୍କର ଭୂମିପୂଜା କରିଥିଲେ। ଆଇବା ମାସ 14 ଦିନ ଭୁବନେଶ୍ୱରର ରାଜଭବନର ତିଆରି ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବଟି ଯୋଗ ଦେବାର ଲାଗି ଅନ୍ତେବାସୀମାନଙ୍କୁ ସେ ନିମନ୍ତ୍ରଣ କରିଥିଲେ। ମାକେ ସମ୍ମାନ ଦେବାର ଆଉ ଓଡ଼ିଶାକେ ଗୋଟିଏ ସବୁଜ ରାଜ୍ୟଥି ପରିଣତ କରବାର ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍। ଭୁବନେଶ୍ୱରନ ଏକ ପେଡ଼ ମା କେ ନାମ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିକରି ଶ୍ରୀମତୀ ପରିଡ଼ା କହିଛନ୍ ଯେ ଇ ଅଭିଯାନକେ ସାରା ରାଇଜେ ପହଞ୍ଚାବାର ଦରକାର ରହିଛି। ପର୍ଯ୍ୟଟନ ଅଧିକାରୀମାନେ ସାରା ରାଇଜେ ଇତାର ଐତକା ପ୍ରଚାର ପ୍ରସାର କରବା ଲାଗି ପଦକ୍ଷେପ ନେବାରକେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଥିଲେ। ଏ ଅବସରରେ ମନ୍ତ୍ରୀ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରଠି ଗୋଟିଏ ବଉଲ ଗଛ ଯୋଗାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 111 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଠି ପ୍ରଧାନମନ୍ତ୍ରୀ ଲୁକର୍ଠାନୁ ଆଇବା 28 ତକ୍ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 କେ ଡାଏଲ କରିକି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନୁ ଭୁବନେଶ୍ୱର, କୋଲକାତା ଆର୍ ରାଉରକେଲା ସେକ୍ଟର ନ ଚଳାଚଳ କରୁଥିବାର ଏଲାଏନ୍ସ ଏୟାର ବିମାନର ଚଳାଚଳ କରବାର ଲାଇସେନ୍ସ ଅବଧି 6 ବଢ଼ାଯାଇଛି। ଇତାର ସମୟ ଆଇବାକାଲ ଶେଷ ହେଉଥିଲା। ହେଲେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ହସ୍ତକ୍ଷେପ ଲାଗି ଏ ସମୟ ବଢ଼ାଯାଇଛି। ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଆର୍ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କିଷାନ ଆର୍ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀ ରତିକାନ୍ତ ବଲିଆର ସିଂ ଯୋଗ ଦେଇକରି ଯୁବ ସମାଜ ନିଶା ବ୍ୟବହାର କରିକରି ପଥଭ୍ରଷ୍ଟ ହେଉଛନ୍ ବୋଲି କହିଥିଲେ। ଏତାଛଡ଼ା ଭିନ୍ ଭିନ୍ ପ୍ରତିଯୋଗିତାମାନ କରାଯାଇଥିଲା। ବରଗଡ଼ ଜିଲ୍ଲା ପଦମପୁର ପାଇକମାଲ ରାସ୍ତା ଭଗତପୁର ପାଖେ ଆଜ ଗୋଟିଏ ସଡ଼କ ଦୁର୍ଘଟଣାଥି ଦୁଇଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍। ଆହତ ଜଣଙ୍କୁ ବୁର୍ଲା ଡାକ୍ତରଖାନାକେ ଅଣାଯାଇଛି। ଇନ ଜଣେଇ ଦିଆଯାଇପାରେ ଯେ ଆଜ ମଇଦାନେ ପାଇକମାଲନୁ ପଦମପୁର ଆଡ଼େ ଯାଉଥିବାର ବେଳେ ଭାରସାମ୍ୟ ହରେଇକରି କାର୍ଟା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନ ତରଫ ବୌଦ୍ଧ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବାର ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଆସୋସିଏସନର ସଭାପତି ଜୁଲିୟସ୍ ସିଜର ମହାକୁଡ଼ଙ୍କର ଅଧ୍ୟକ୍ଷତାତି ହୋଇଥିବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ତହକାବାର ସହିତ ପୁରସ୍କାର ଦେଇଥିଲେ। ଟୁର୍ଣ୍ଣାମେଣ୍ଟଟି 50 ଜଣ ଖେଳାଳି ଭାଗ ନେଇଥିଲେ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି। ହେତାର ପ୍ରଭାବଟି ଆଇବାକାଲନୁ ବର୍ଷା ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ 24 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ଗଲାକାଲି ତକ୍ ରାଜ୍ୟର ସ୍ୱାଭାବିକନୁ 41% କମ୍ ବର୍ଷା ହୋଇଥିବାର ଜଣାପଡ଼ିଛି। 5 ଜିଲ୍ଲାକେ ଛାଡ଼ିଦେଲେ ବାକି ସବୁ ଜିଲ୍ଲାଥି କମ୍ ବର୍ଷା ହୋଇଛି। ଲୋକସଭା ବାଚସ୍ପତି ପଦ ଲାଗି ଏନ୍ଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ଆଗର ବାଚସ୍ପତି ଓମ୍ ବିର୍ଲା। ଇଣ୍ଡିଆ ମେଣ୍ଟ ତରଫ କେ ସୁରେଶଙ୍କୁ କରାଯାଇଛି ପ୍ରାର୍ଥୀ। ରାଇଜେ ଲୋକାଭିମୁଖୀ ବଜେଟ୍ ତିଆରି କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେଲେ ପରାମର୍ଶ। ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଆଜି ସମ୍ବଲପୁରର ଭିନ୍ ଭିନ୍ ବିଭାଗର କାମ ବାବଦେ କଲେ ସମୀକ୍ଷା। ବୌଦ୍ଧ ଇଣ୍ଡୋର ଷ୍ଟାଡିୟମ୍ର ଚାଲିଥିବାର ଦୁଇଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ରାଇଜେ ଗଲା କାଲ ତକ୍ ସ୍ୱାଭାବିକ ନୁ 41% କମ୍ ବର୍ଷା ହୋଇଥିବାର ସୂଚନା ଦେଲା ପାଣିପାଗ ବିଭାଗ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।